ଆରେ ମୀନା, ମା ପୁଅ କ'ଣ କରୁଛ କି? ଦାଣ୍ଡ ପଟେ ବୁଲୁଛ ଯେ?
ଦିଦି ନମସ୍କାର।
ନମସ୍କାର ନମସ୍କାର।
ପୁଅ ସକାଳୁ ଖାଇନଥିଲା ତ, ସେଇଥିପାଇଁ ଚୁଡ଼ା ସନ୍ତୁଳା ଖୁଆଇ ଦଉଛି।
ଖାଲି ଚୁଡ଼ା ସନ୍ତୁଳା ଖୁଆଉଛୁ, ଆଉ କିଛି ମିଶେଇକି ଦେଲୁନି?
କ'ଣ କରିବି ଦିଦି, କାମ ବ୍ୟସ୍ତରେ କିଛି କରିପାରିଲିନି, ଚୁଡ଼ା ଥିଲା ସେଇଥିପାଇଁ ସନ୍ତୁଳି ଦେଇ ତାକୁ ଖାଇବାକୁ ଦଉଛି। ଦିଦି ଆସନ୍ତୁ ଘରକୁ।
ହଁ ହଁ ଚାଲ, ମୁଁ ତ ତମ ଘରକୁ ଆସିଛି ହୋମ୍ ଭିଜିଟ୍ ପାଇଁ।
ଦିଦି ଏଇଠି ବସନ୍ତୁ।
ତୁମେ ମୋ ପାଖରେ ବସ, ଆଉ ଛୁଆକୁ ଖୁଆଇ ଦିଅ।
ହଁ ବସୁଛି ଦିଦି।
ଦେଖ ଛୁଆ ବଢ଼ୁଛି, ସେଇଥିପାଇଁ ତାକୁ ବିଭିନ୍ନ ପ୍ରକାରର ଖାଦ୍ୟ ଦେବାକୁ ପଡ଼ିବ। ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଲେ, ଯେମିତିକି ସବୁଜ ପନିପରିବା, ବିଭିନ୍ନ ପ୍ରକାରର ଶାଗ, କ୍ଷୀର, ଛେନା, ଦହି ଯଦି ତମକୁ ମିଳୁଛି ତେବେ ଖାଇବାକୁ ଦେବ। ତା ସହିତ ସପ୍ତାହକୁ ତିନି ଥର ମାଛ, ମାଂସ, ଅଣ୍ଡା ତାକୁ ଖାଇବାକୁ ଦେବ, ଏବଂ ଋତୁ ଅନୁସାରେ ପାଚିଲା ଫଳ ଖୁଆଇବ। ଛୁଆକୁ ଖାଦ୍ୟ ଦେଲାବେଳେ ଖାଦ୍ୟକୁ ବଦଳେଇ ଖାଇବାକୁ ଦେବ। ଯେମିତିକି ଦଶ ପ୍ରକାରର ଖାଦ୍ୟରୁ ପ୍ରତିଦିନ ଆମେ ଚାରିରୁ ପାଞ୍ଚ ପ୍ରକାରର ଖାଦ୍ୟ ଛୁଆକୁ ଖୁଆଇବା, ବୁଝିଲ ତ?
ହଁ ଦିଦି, ଯାହା ସବୁ ପାରୁଛି ତାକୁ ଦଉଛି, ଏଇସବୁ ଜିନିଷ ଛୁଆ ବି ଖାଉଛି।
ଆଜି ମୁଁ ତୁମକୁ ଆଉ ତିନି ପ୍ରକାରର ନୂଆ ଖାଦ୍ୟ ବିଷୟରେ କହିବି ଓ କରିକି ଦେଖେଇବି। ତୁମେ ପ୍ରତିଦିନ ଛୁଆକୁ ଏହିପରି ତିଆରି କରି ଖାଇବାକୁ ଦେବ।
ଦିଦି ସେଇ ତିନି ପ୍ରକାରର ନୂଆ ଖାଦ୍ୟ କ'ଣ କ'ଣ କୁହନ୍ତୁ ନା?
କହୁଛି କହୁଛି ଶୁଣ। ପ୍ରଥମତଃ ହେଲା ବେସନର ରୁଟି, ଦ୍ୱିତୀୟ ହେଲା ଚୁଡ଼ା ଉପମା, ଓ ତୃତୀୟଟି ହେଲା ପନିପରିବା ସୁପ୍। ଏସବୁ ତିଆରି କରିବା ପାଇଁ କେତେକ ଜିନିଷ ଦରକାର, ଘରେ ମିଳିବ ତ?
ହଁ ଦିଦି ମିଳିଯିବ।
ତେବେ ଚାଲ ମୁଁ ତିଆରି କରିବି, ଆଉ ତୁମକୁ ଶିଖେଇଦେବି।
ଚାଲନ୍ତୁ ଦିଦି।
ଏସବୁ ତିଆରି କରିବା ପୂର୍ବରୁ ପ୍ରଥମେ ଆମେ ସାବୁନରେ ହାତକୁ ଭଲ ଭାବରେ ଧୋଇବା ଦରକାର, ଆଉ ଯେଉଁ ପାତ୍ରରେ ତିଆରି କରିବା ତାକୁ ମଧ୍ୟ ଭଲ ଭାବରେ ସଫା କରିବା।
ମୁଁ ମଧ୍ୟ ପ୍ରତିଦିନ ସାବୁନରେ ହାତ ଧୋଇଲା ପରେ ଖାଦ୍ୟ ତିଆରି କରେ, ଆଉ ଛୁଆକୁ ଖୁଆଏ। ବେସନର ରୁଟି କରିବା ପାଇଁ କ'ଣ କ'ଣ ଦରକାର ଦିଦି?
ବେସନ ରୁଟି ତିଆରି କରିବା ପାଇଁ 100 ଗ୍ରାମ ଅଟା, 40 ଗ୍ରାମ ବେସନ, 20 ଗ୍ରାମ ତେଲ, 10 ଗ୍ରାମ ସଜନା ଶାଗ ଓ ଆୟୋଡିନ୍ ଯୁକ୍ତ ଲୁଣ, ଆବଶ୍ୟକ ଅନୁସାରେ ପାଣି। ଏତିକି ହେଲେ ଆମେ ତିଆରି କରିପାରିବା ବେସନର ରୁଟି।
ସବୁ ଅଛି ଦିଦି, ମୁଁ ବାଡ଼ିରୁ ସଜନା ଶାଗ ବି ଆଣିଦେଉଛି।
ଆଣ, ଆରମ୍ଭ କରିବା। ଦେଖ ମୁଁ କେମିତି ତିଆରି କରୁଛି। ପ୍ରଥମେ ସଜନା ଶାଗକୁ ଭାଜିଦେବା, ତାପରେ ଅଟାରେ ବେସନକୁ ମିଶାଇ ଆବଶ୍ୟକ ଅନୁସାରେ ଲୁଣ ଦେଇ ପାଣି ମିଶାଇ ରୁଟି କଲାବେଳେ ପାଗ କରି ସେଥିରେ ଭଜା ଶାଗକୁ ମିଶାଇ ଭଲ ଭାବରେ ଦଳି ଦେଇ ଛୋଟ ଛୋଟ ଗୋଲ କରି ରୁଟି ପରି ବେଲି ଦେଇ ତାୱା ଗରମ କରି ସେଥିରେ ତେଲ ଦେଇ ରୁଟିକୁ ଭଲ ଭାବରେ ସେକି ଛୁଆକୁ ଗରମ ଗରମ ଖାଇବାକୁ ଦେବା। ଏହା ବହୁତ ସୁଆଦିଆ ହେଇଥାଏ। ଦେଖ ମୁଁ କରୁଛି।
ଦେଖୁଛି ଦିଦି, ବଢ଼ିଆ ହେଉଛି। ଦିଦି ମୁଁ ପୁଅକୁ ଖୁଆଇ ଦେବି?
ନିଅ ନିଅ ଖୁଆଇ ଦିଅ।
ନେ ବାପା ଖାଇଦେ। ଦିଦି ପୁଅ ତ ବଢ଼ିଆ ଖାଉଛି, ମୁଁ ଏଥର ପ୍ରତିଦିନ ଏମିତି କରି ତାକୁ ଖାଇବାକୁ ଦେବି।
ହଁ ପ୍ରତ୍ୟେକ ଦିନ ଦିଅ। ବେସନ ରୁଟି ତ ଗଲା, ଏବେ କରିବା ଚୁଡ଼ା ଉପମା। ଚୁଡ଼ା ଉପମା ପାଇଁ ଚୁଡ଼ା 200 ଗ୍ରାମ, ଚିନାବାଦାମ 20 ଗ୍ରାମ, ଗଜାମୁଗ 25 ଗ୍ରାମ, ସବୁଜ ପନିପରିବା 50 ଗ୍ରାମ, ତେଲ 10 ଗ୍ରାମ, ଗୋଟିଏ ପିଆଜ ଆଉ ଆବଶ୍ୟକ ଅନୁସାରେ ଲୁଣ ଦରକାର। ଆଣ ତିଆରି କରିଦେବା।
ଆଣୁଛି ଦିଦି, ନିଅନ୍ତୁ ଏସବୁ ଜିନିଷ।
ପ୍ରଥମେ ଚୁଡ଼ାକୁ ଭଲ ଭାବରେ ସଫା କରି ପାଣିରେ ଧୋଇ ପାଣିକୁ ନିଗାଡ଼ି ଦେବା। ଦେଖ ମୁଁ କେମିତି କରୁଛି। ତାପରେ ଚୁଲିରେ କରେଇ ବସେଇ ଗରମ ହେଲା ପରେ ତେଲ ଦେଇ ପିଆଜକୁ କାଟି ପକେଇ ଭାଜି ହେଲା ପରେ କଟା ପନିପରିବା, ଗଜାମୁଗ ଓ ବାଦାମକୁ ସେଥିରେ ପକେଇ ସିଝିଗଲା ପର୍ଯ୍ୟନ୍ତ ଭାଜିବା। ସିଝିଗଲା ପରେ ସେଥିରେ ଚୁଡ଼ାକୁ ପକେଇ ଆବଶ୍ୟକ ଅନୁସାରେ ଲୁଣ ପକେଇ ଭାଜି ଗରମ ଗରମ ଖାଇବାକୁ ଦେବା। ନିଅ ଖାଇବାକୁ ଦିଅ।
ଦିଦି ଦିଅନ୍ତୁ ଖାଇଦେ। ବାବା ଖାଇଦେ ଟିକେ, ବଢ଼ିଆ ଲାଗିବ, ଖାଇଦିଏ।
ଏହାପରେ ଆମେ ତିଆରି କରିବା ପନିପରିବା ସୁପ୍। ପନିପରିବା ସୁପ୍ ପାଇଁ ବିଭିନ୍ନ ପ୍ରକାରର ପନିପରିବା ଦରକାର। ତୁମ ବାଡ଼ିରେ କ'ଣ ସବୁ ପରିବା ଅଛି?
ବାଡ଼ିରେ ଆମର ବୋଇତାଳୁ, ବାଇଗଣ, ଝୁଡ଼ଙ୍ଗ, ଜହ୍ନି, କଦଳୀ, ତା ସହିତ ବିଭିନ୍ନ ପ୍ରକାରର ଶାଗ ଅଛି।
ସବୁଥିରୁ କିଛି କିଛି ନେଇଆସ।
ତାକୁ ଭଲ ଭାବରେ ଧୋଇଦେଇ ଛୋଟ ଛୋଟ କରି କାଟିଦିଅ। ବାଡ଼ିରେ ଯେତେ ପ୍ରକାରର ଶାଗ ଅଛି ତାକୁ ମଧ୍ୟ ଆଣି ଭଲ କରି ଧୋଇ ତାକୁ ଛୋଟ ଛୋଟ କାଟି କଡ଼େଇରେ ପାଣି ଦେଇ ଓ ଆବଶ୍ୟକ ଅନୁସାରେ ଲୁଣ ଦେଇ ସିଝେଇଦେବ। ସିଝିଗଲା ପରେ ତାକୁ ଓହ୍ଲେଇ କାଢ଼ି ଦେଇ ପୁଣି କଡ଼େଇ ଚୁଲିରେ ବସେଇବ। ତେଲ ଦେଇ ଟିକେ ତେଲ ଗରମ ହେଲେ ସେଥିରେ ଗୋଟିଏ ପିଆଜକୁ କାଟି ପକେଇବ। ତା ସହିତ ରସୁଣ 4-5 ପାଖୁଡ଼ା ପକେଇବ। ଭାଜି ହୋଇଗଲା ପରେ ସିଝା ପରିବାକୁ ସେଥିରେ ପକେଇ ଘାଣ୍ଟିଦେବ। ତାକୁ ଓହ୍ଲେଇ ସେଥିରେ ଥିବା ପାଣିକୁ କାଢ଼ି ଦେଇ ଗରମ ଗରମ ପିଇବାକୁ ଦେବ। ବୁଝିପାରୁଛ ତ? ନିଅ ଗରମ ଗରମ ତୁମ ପୁଅକୁ ପିଆଇ ଦିଅ।
ଦିଦି ଦିଅନ୍ତୁ, ମୁଁ ପୁଅକୁ ବୁଲେଇ ବୁଲେଇ ଥଣ୍ଡା କରି ପିଆଇଦେବି।
ତମେ ଏହି ପ୍ରକାରର ଖାଦ୍ୟ ଦେଲେ ଛୁଆଟି ହୃଷ୍ଟପୃଷ୍ଟ ହୋଇ ବଢ଼ିବା ସହିତ ଚାଲାକ୍ ଚତୁର ବି ହେବ। ବୁଝିଲ?
ବୁଝିଲି, ଆଉ ସବୁ ମୋର ମନେ ରହିଲା। ପ୍ରତ୍ୟେକ ଦିନ ମୁଁ ପୁଅକୁ ଏହିପରି ଖାଦ୍ୟ ନିଶ୍ଚିତ ଖୁଆଇବି।
ହଁ ମୀନା, ଏବେ ମୁଁ ଯାଉଛି, ପୁଣି ସମୟ ପାଇଲେ ଆସିବି।
ଦିଦି ନିଶ୍ଚିତ ଆସିବେ, ଆଉ ନୂଆ ନୂଆ ବିଭିନ୍ନ ପ୍ରକାର ଖାଦ୍ୟ ବି ଶିଖେଇ ଦେବେ। ରହୁଛି, ନମସ୍କାର।
ନମସ୍କାର।
ହଁ ଶ୍ରୋତା ବନ୍ଧୁ, ଆପଣମାନେ ମଧ୍ୟ ଏହିପରି ବିଭିନ୍ନ ପ୍ରକାରର ଖାଦ୍ୟ ଆପଣମାନଙ୍କ ଛୁଆମାନଙ୍କୁ ଖାଇବାକୁ ଦିଅନ୍ତୁ, ଯାହାଫଳରେ ଛୁଆଟି ଭଲ ଭାବରେ ବଢ଼ିପାରିବ, ତା ସହିତ ହୃଷ୍ଟପୃଷ୍ଟ ଓ ନିରୋଗୀ ହେବା ସହିତ ବୁଦ୍ଧିମାନ ହେବ। ଏହି ଭିଡ଼ିଓର ଅଭିଜ୍ଞତାକୁ ନିଜ ମୋବାଇଲ ଫୋନରେ ଥିବା 3 ନମ୍ବର ବଟନ୍ ଦବାଇ ନିଜର ମତାମତ ଦେଇପାରିବେ। ଧନ୍ୟବାଦ।